ଏଇ ବହିଯାଉଥିବା ନଦୀ, ଏ ପତ୍ରମାନଙ୍କର ହିଲ୍ଲୋଳ, ଏ ପକ୍ଷୀମାନଙ୍କର କଳରବ, ପୁଣି କେବେ ବୃକ୍ଷମାନଙ୍କର ନଦୀ ସହିତ ଲୁଚକାଳି ଖେଳ, ଆଉ କେବେ ଦୂରରୁ ଶୁଭି ଯାଉଥିବା ଅଚିହ୍ନା ସ୍ୱର, ଚାରିଆଡ଼େ ଖାଲି ଶାନ୍ତି ଆଉ ଶାନ୍ତି, ଚାରିଆଡ଼େ ନିସ୍ତବ୍ଧତା। ପ୍ରକୃତିର ଏହି ସୌନ୍ଦର୍ଯ୍ୟର ଆନନ୍ଦ ନେବା ବେଳେ ଅଚାନକ ଆମ ଭିତରେ ଏକ ଆଲୋଡ଼ନ ସୃଷ୍ଟି ହୋଇଥାଏ। ଆପଣଙ୍କୁ ବାସ୍ତବିକ ଦୁନିଆ ଉପରେ ଘୁରି ବୁଲୁଥିବା ଏକ ଭୟାନକ ସତ୍ୟର ଆଭାସ ମିଳିଥାଏ।